ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରିବର୍ତ୍ତନଶୀଳ ଜଳବାୟୁର ସମ୍ପୂର୍ଣ୍ଣ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ନୂତନ ଫୌଜଦାରୀ ଆଇନ ଅନୁଯାୟୀ ପଞ୍ଜିକୃତ ମାମଲାରେ ଓଡ଼ିଶା 87%ରୁ ଅଧିକ ଦଣ୍ଡବିଧାନ ହାର ହାସଲ କରିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲର ଦ୍ୱିତୀୟ ସଂସ୍କରଣ ଏବଂ ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଆସନ୍ତାକାଲି ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପରିବର୍ତ୍ତନଶୀଳ ଜଳବାୟୁର ସମ୍ପୂର୍ଣ୍ଣ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ସହ ରପ୍ତାନୀ ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱ ବଜାରରେ ଭାରତୀୟ କୃଷିଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ନିମନ୍ତେ ଉଚ୍ଚ ମୂଲ୍ୟଯୁକ୍ତ ଶସ୍ୟ ଉତ୍ପାଦନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନ ବିଷୟବସ୍ତୁ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, କୃଷି ଭାରତର ଅର୍ଥନୀତିର ମେରୁଦଣ୍ଡ ଏବଂ ଦେଶର ଦୀର୍ଘକାଳୀନ ବିକାଶ ଯାତ୍ରା ପାଇଁ ଏକ ରଣନୈତିକ ସ୍ତମ୍ଭ ପାଲଟିଛି। ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି। ଚଳିତ ବର୍ଷର କେନ୍ଦ୍ର ବଜେଟ୍ କୃଷି ଏବଂ ଗ୍ରାମୀଣ ପରିବର୍ତ୍ତନକୁ ଏକ ଦୃଢ଼ ପ୍ରୋତ୍ସାହନ ପ୍ରଦାନ କରିଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ପ୍ରାୟ 10 କୋଟି ଚାଷୀ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ଲାଭ ପାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ କୋଟି ଟଙ୍କାର ଅଭିଯୋଗର ସମାଧାନ କରାଯାଇଛି। କେନ୍ଦ୍ର ସରକାର ପ୍ରାୟ 9 କୋଟିରୁ ଅଧିକ ଡିଜିଟାଲ କୃଷକ ପରିଚୟପତ୍ର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ। ଏହି ଦିନିକିଆ ଗସ୍ତକାଳରେ ରାଷ୍ଟ୍ରପତି ଦାର୍ଜିଲିଂ ପରିଦର୍ଶନରେ ଯିବା ସହ ଆନ୍ତର୍ଜାତିକ ସାନ୍ତାଳ ପରିଷଦର 9ମ ସମ୍ମିଳନୀରେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ଗତକାଲି 3,770 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ, ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଶ୍ରୀ ଶାହା ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍ର ପାରାଦୀପ ୟୁନିଟ୍ରେ ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟର ମଧ୍ୟ ଉଦ୍ଘାଟନ କରିଛନ୍ତି। ଶ୍ରୀ ଶାହା ଭୁବନେଶ୍ୱରରେ ଏକ ସମବାୟ ବିକାଶ ସେମିନାରକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ପାରାଦୀପରେ ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବ ଏବଂ ଦେଶକୁ ରାସାୟନିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ଯୋଗଦାନ ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ଇଫ୍କୋ ଏବଂ କ୍ରିଫ୍କୋ ଭଳି ସଂଗଠନ ଭାରତକୁ ସଲ୍ଫ୍ୟୁରିକ୍ ଏସିଡ୍ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବା ପାଇଁ ଏକାଠି କାମ କରିବେ। ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ଶ୍ରୀ ଶାହା କହିଛନ୍ତି, କେନ୍ଦ୍ର ସରକାର ବାମପନ୍ଥୀ ଉଗ୍ରବାଦକୁ ଦୂର କରିବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି ଏବଂ ଚଳିତ ମାସ ଶେଷ ସୁଦ୍ଧା ଦେଶରେ ମାଓବାଦ ମୂଳୋତ୍ପାଟନ ହେବ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ଆଦିବାସୀ ସମ୍ପ୍ରଦାୟ ବିକାଶ ପଦକ୍ଷେପରୁ ଉପକୃତ ହେବା ନିଶ୍ଚିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ସରକାର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଫୌଜଦାରୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ଏନ୍ଏଫ୍ଏସ୍ୟୁ କ୍ୟାମ୍ପସ୍ ସ୍ଥାପନ କରି ସାରା ଦେଶରେ ଫୌଜଦାରୀ ଭିତ୍ତିଭୂମିର ବିସ୍ତାର କରୁଛନ୍ତି। ସେ କହିଛନ୍ତି, ନୂତନ ଫୌଜଦାରୀ ଆଇନ ଅନୁଯାୟୀ ପଞ୍ଜିକୃତ ମାମଲାରେ ଓଡ଼ିଶା 87%ରୁ ଅଧିକ ଦଣ୍ଡବିଧାନ ହାର ହାସଲ କରିଛି। କେନ୍ଦ୍ର ସରକାର ବ୍ରଡ୍କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍କୁ ଆସନ୍ତା 4 ସପ୍ତାହ ପର୍ଯ୍ୟନ୍ତ ସମ୍ବାଦ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍ଗୁଡ଼ିକର ରେଟିଂ ପଏଣ୍ଟ ରିପୋର୍ଟିଂକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି, ଇସ୍ରାଏଲ୍ ଇରାନ୍ ସଂଘର୍ଷ ମଧ୍ୟରେ କିଛି ଟିଭି ନ୍ୟୁଜ୍ ଚ୍ୟାନେଲ୍ ଅନାବଶ୍ୟକ ତଥା ଚାଞ୍ଚଲ୍ୟକର ଓ ଅନୁମାନମୂଳକ ବିଷୟବସ୍ତୁ ପ୍ରଦର୍ଶନ କରୁଛନ୍ତି। ମନ୍ତ୍ରଣାଳୟ କହିଛି, ଏପରି କରିବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବିଶେଷ କରି ପ୍ରଭାବିତ ଅଞ୍ଚଳରେ ବନ୍ଧୁ ଏବଂ ପରିବାର ସହ କିମ୍ବା ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ନିର୍ଦ୍ଦେଶାବଳୀରେ କୁହାଯାଇଛି ଏହି ସ୍ଥଗିତାଦେଶ 4 ସପ୍ତାହ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ଜୋନାଲ ବ୍ୟୁରୋ ସଚିବ।
ଫିଟ୍ ଇଣ୍ଡିଆ କାର୍ନିଭାଲର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିରେ ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 64ତମ ସଂସ୍କରଣ ଶେଷ ହେବା ପରେ ଚଳିତ ମାସ 8, 9 ଓ 10 ତାରିଖରେ କାର୍ନିଭାଲ ଆୟୋଜନ କରାଯାଉଛି। ଏହି ସଂସ୍କରଣରେ ମହିଳା ଖେଳାଳି, ପ୍ରଭାବଶାଳୀ ଏବଂ ଫିଟ୍ନେସ୍ ଚମ୍ପିୟନମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ। ଗତବର୍ଷର ପ୍ରଥମ ସଂସ୍କରଣର ସଫଳତା ପରେ ଫିଟ୍ ଇଣ୍ଡିଆ କାର୍ନିଭାଲ ଫିଟ୍ନେସ୍ ଉତ୍ସାହୀ କ୍ରୀଡ଼ାବିତ୍, ସେଲିବ୍ରିଟି ଏବଂ ନାଗରିକମାନଙ୍କୁ ସକ୍ରିୟ ଜୀବନଶୈଳୀ ପାଳନ କରିବା ବାର୍ତ୍ତା ନେଇ ଏକତ୍ରିତ କରୁଛି। ଲୋକସଭାରେ ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ଆଗତ ପ୍ରସ୍ତାବ ଉପରେ ଆସନ୍ତା ସୋମବାର ଦିନ ଆଲୋଚନା ହେବ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚଳିତ ମାସ 9 ତାରିଖରୁ ଆରମ୍ଭ ହେଉଛି। ଗତ ମାସରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଦଳ ଲୋକସଭାର ମହାସଚିବଙ୍କୁ ଏକ ଅନାସ୍ଥା ନୋଟିସ୍ ପ୍ରଦାନ କରିଥିଲେ। ସେଥିରେ ବାଚସ୍ପତିଙ୍କୁ ଦଳୀୟ ଭିତ୍ତିରେ କାର୍ଯ୍ୟ କରିବାର ଅଭିଯୋଗ ହୋଇଥିଲା। ଏହି ପ୍ରସ୍ତାବରେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍କେ, ବାମପନ୍ଥୀ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କ ସମେତ 118 ଜଣ ସାଂସଦ ସ୍ୱାକ୍ଷର କରିଥିଲେ। ନୋଟିସ୍ 3 ଜଣ କଂଗ୍ରେସ ସଦସ୍ୟ ମହମ୍ମଦ ଜାଭେଦ, କେ ସୁରେଶ ଏବଂ ମଲ୍ଲୁ ରବିଙ୍କ ଦ୍ୱାରା ଆଗତ କରାଯିବ ବୋଲି ଜଣାପଡ଼ିଛି। ଯଦି ପ୍ରସ୍ତାବ ଗ୍ରହଣ କରାଯାଏ, ସେ କ୍ଷେତ୍ରରେ ଶ୍ରୀ ବିର୍ଲା ଗୃହର କାର୍ଯ୍ୟ ପରିଚାଳନା କରିବେ ନାହିଁ। ଆଲୋଚନା ସମୟରେ ସେ ଅନ୍ୟ ସଦସ୍ୟମାନଙ୍କ ସହ ଗୃହରେ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ ବିଜେପି ଏବଂ କଂଗ୍ରେସ ସେମାନଙ୍କର ଲୋକସଭା ସାଂସଦମାନଙ୍କୁ ଚଳିତ ମାସ 9 ଓ 10 ତାରିଖରେ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଥିବା ଜଣାପଡ଼ିଛି। ପଶ୍ଚିମ ଏସିଆରେ ଚାଲିଥିବା ଘଟଣାକ୍ରମ ଏବଂ ଏହା ପ୍ରଭାବରେ ଆକାଶ ସୀମା ପ୍ରତିବନ୍ଧକ ଯୋଗୁଁ ଗତକାଲି 278 ବିମାନ ବାତିଲ କରାଯାଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏଭଳି ପରିସ୍ଥିତି ଯୋଗୁଁ ବିମାନ ପରିଚାଳନା ପ୍ରଭାବିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ମୋଟ 40 ବିଦେଶୀ ବିମାନ ପଶ୍ଚିମ ଏସିଆ କ୍ଷେତ୍ରରୁ ଭାରତରେ ପହଞ୍ଚିଥିବା ବେଳେ 7200ରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ଯାତ୍ରୀମାନଙ୍କୁ ସଠିକ୍ ସୂଚନା ଦେବା ଏବଂ ସହାୟତା ପାଇଁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଆଇସିସି ପୁରୁଷ T20 ବିଶ୍ୱକପ୍ରେ ଆସନ୍ତାକାଲି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି T20 ବିଶ୍ୱକପ୍ର ସେମିଫାଇନାଲରେ ଇଂଲଣ୍ଡକୁ 7 ରନ୍ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଧିନାୟକ ମିଚେଲ୍ ସାଣ୍ଟେନର୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକା ବିରୋଧରେ 9 ୱିକେଟ୍ରେ ବିଜୟ ଲାଭ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ T20 ମ୍ୟାଚ୍ଗୁଡ଼ିକରେ ଭାରତ 18ଟିରେ ବିଜୟ ଲାଭ କରିଥିବାବେଳେ ନ୍ୟୁଜିଲାଣ୍ଡ 11ଟିରେ ବିଜୟ ଲାଭ କରିଛି। ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ୍ ବର୍ମିଂହାମ୍ରେ ଅନୁଷ୍ଠିତ ଅଲ୍ ଇଂଲଣ୍ଡ ଓପନ୍ ଚମ୍ପିୟନ୍ସିପ୍ର ପୁରୁଷ ସିଙ୍ଗଲ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ରାତିରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଲକ୍ଷ୍ୟ ସେନ୍ ଚୀନ୍ର ଲି ସିପିଙ୍ଗଙ୍କୁ 21-13, 21-16ରେ ପରାସ୍ତ କରିଛନ୍ତି। ପରିବର୍ତ୍ତନଶୀଳ ଜଳବାୟୁର ସମ୍ପୂର୍ଣ୍ଣ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ନୂତନ ଫୌଜଦାରୀ ଆଇନ ଅନୁଯାୟୀ ପଞ୍ଜୀକୃତ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର 87%ରୁ ଅଧିକ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲର ଦ୍ୱିତୀୟ ସଂସ୍କରଣ ଏବଂ ଆଇସିସି ପୁରୁଷ ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଆସନ୍ତାକାଲି ଅନୁଷ୍ଠିତ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।